ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁମ୍ବାଇରେ ଆଜି ଆରମ୍ଭ ହେବାକୁ ଥିବା ଭାରତ ସାମୁଦ୍ରିକ ସପ୍ତାହ 2025 ସମ୍ମିଳନୀକୁ ଉଦ୍ଘାଟନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ମାଲେସିଆର କ୍ୱାଲାଲମ୍ପୁରଠାରେ ଅନୁଷ୍ଠିତ ହେବାକୁ ଥିବା ବିଂଶତମ ପୂର୍ବ ଏସୀୟ ସମ୍ମିଳନୀରେ ଭାରତର ପ୍ରତିନିଧିତ୍ୱ କରିବେ ବୈଦେଶିକ ମନ୍ତ୍ରୀ। 5 ବର୍ଷର ବ୍ୟବଧାନ ପରେ ଭାରତ ଚୀନ୍ ମଧ୍ୟରେ ଆରମ୍ଭ ହେଲା ସିଧାସଳଖ ବିମାନ ସେବା। ବେନିୟମ ଭାବେ ପ୍ରବେଶ ଅଭିଯୋଗରେ ହରିୟାଣାର 54 ଜଣ ଯୁବକଙ୍କୁ ଭାରତକୁ ପଠାଇଲା ଆମେରିକା। ଏବଂ ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ରେ ଭାରତ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ଶେଷ ଲିଗ୍ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ମୁମ୍ବାଇରେ ଭାରତ ସାମୁଦ୍ରିକ ସପ୍ତାହ 2025 ସମ୍ମିଳନୀକୁ ଉଦ୍ଘାଟନ କରିବେ। ଭାରତୀୟ ବନ୍ଦର ସଂଘ ସହଭାଗିତାରେ ବନ୍ଦର ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏହି 5 ଦିନିଆ କାର୍ଯ୍ୟକ୍ରମରେ ସ୍ଥାୟୀ ସାମୁଦ୍ରିକ ଅଭିବୃଦ୍ଧି, ବାଣିଜ୍ୟ ପ୍ରସାର ଏବଂ ନୀଳ ଅର୍ଥନୀତି ବିକାଶ ପାଇଁ ଭାରତର ଦୃଷ୍ଟିକୋଣ ପ୍ରଦର୍ଶିତ ହେବ। କାର୍ଯ୍ୟକ୍ରମରେ ଭାରତ ଏବଂ ବିଦେଶର ସାମୁଦ୍ରିକ ଶିଳ୍ପର ନେତା, ନୀତି ନିର୍ଦ୍ଧାରକ, ନିବେଶକ, ନବସୃଜନକାରୀ ଏବଂ ଅଂଶୀଦାରମାନେ ସାମିଲ ହେବେ। ଭାରତ ସାମୁଦ୍ରିକ ସପ୍ତାହ 2025ରେ ପ୍ରଦର୍ଶନୀ, ଦଳଗତ ଆଲୋଚନା ଏବଂ କେତେକ ଅଧିବେଶନ ଅନୁଷ୍ଠିତ ହେବ, ଯାହା ବନ୍ଦର, ଜାହାଜ ଚଳାଚଳ, ପରିବହନ ଏବଂ ସାମୁଦ୍ରିକ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସୁଯୋଗର ନୂଆ ପଥ ଉନ୍ମୁକ୍ତ କରିବ। ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ବିଶ୍ୱ ସାମୁଦ୍ରିକ କେନ୍ଦ୍ର ଭାବରେ ଭାରତର ସ୍ଥିତିକୁ ସୁଦୃଢ଼ କରିବା ଏବଂ ସମଗ୍ର କ୍ଷେତ୍ରରେ ସହଯୋଗ, ନବସୃଜନ ଏବଂ ନୀତିଗତ ଆଲୋଚନାକୁ ପ୍ରୋତ୍ସାହିତ କରିବା। ଭାରତ ସାମୁଦ୍ରିକ ସପ୍ତାହ 2025ରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ଗୋଆ ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ ସାୱନ୍ତ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ। କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଏବଂ ବନ୍ଦର ଜାହାଜ ଚଳାଚଳ ଏବଂ ଜଳପଥ ରାଷ୍ଟ୍ରମନ୍ତ୍ରୀ ଶାନ୍ତନୁ ଠାକୁର ଆଜି ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ବୁଧବାର ଏକ ସ୍ୱତନ୍ତ୍ର ପୂର୍ଣ୍ଣାଙ୍ଗ ଅଧିବେଶନକୁ ସମ୍ବୋଧିତ କରିବାର ସମ୍ଭାବନା ରହିଛି। ଭାରତ ସାମୁଦ୍ରିକ ସପ୍ତାହ କାର୍ଯ୍ୟକ୍ରମ ପରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ମୁମ୍ବାଇର ମାଜାଗନ୍ ଡକ୍ରେ ଅତ୍ୟାଧୁନିକ ଗଭୀର ସମୁଦ୍ର ମାଛ ଧରିବା ଜାହାଜ ବଣ୍ଟନ କରିବେ। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ ଏବଂ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ମୁରଲୀଧର ମାହୋଲ ଏହି ଅବସରରେ ଉପସ୍ଥିତ ରହିବେ। ମାଲେସିଆର କ୍ୱାଲାଲମ୍ପୁରଠାରେ ଆଜିଠାରୁ ଆରମ୍ଭ ହେଉଥିବା ବିଂଶତମ ପୂର୍ବ ଏସୀୟ ସମ୍ମିଳନୀରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଭାରତର ପ୍ରତିନିଧିତ୍ୱ କରିବେ। ସମ୍ମିଳନୀରେ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି କ୍ଷେତ୍ରରେ ଦେଖାଦେଉଥିବା ବିଭିନ୍ନ ଆହ୍ୱାନ ଉପରେ ବିଚାର ବିମର୍ଶ କରାଯିବ। ଗତକାଲି ଡକ୍ଟର ଜୟଶଙ୍କର ସିଙ୍ଗାପୁରର ବୈଦେଶିକ ମନ୍ତ୍ରୀ ଭିଭିଆନ୍ ବାଲକ୍ରିଷ୍ଣନଙ୍କୁ ସାକ୍ଷାତ କରି ଉଭୟ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ଦୃଢ଼ କରିବା ଲାଗି ଆଲୋଚନା କରିଛନ୍ତି। କ୍ୱାଲାଲମ୍ପୁରରେ 47ତମ ଆସିଆନ୍ ଶିଖର ସମ୍ମିଳନୀ ଅବସରରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଉଭୟ ନେତା ଉଚ୍ଚସ୍ତରୀୟ ଆଞ୍ଚଳିକ କୂଟନୈତିକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଡକ୍ଟର ଜୟଶଙ୍କର ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ୍ଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଉଭୟ ନେତା ଦ୍ୱିପାକ୍ଷିକ ସହଯୋଗ ବିଷୟ ବିସ୍ତାର ସମ୍ପର୍କରେ ମତ ବିନିମୟ କରିଥିବା ଜଣାପଡ଼ିଛି। ସମ୍ମିଳନୀ ପୂର୍ବରୁ ଡକ୍ଟର ଜୟଶଙ୍କର ଦକ୍ଷିଣ କୋରିଆ ପ୍ରତିପକ୍ଷ ଚୋ ହ୍ୟୁନ୍ଙ୍କୁ ସାକ୍ଷାତ କରି ଭାରତ ଦକ୍ଷିଣ କୋରିଆ ସ୍ୱତନ୍ତ୍ର ରଣନୈତିକ ସହଭାଗିତାକୁ ପ୍ରଶଂସା କରିଥିଲେ। ଉଭୟ ନେତା ଦୁଇ ଦେଶ ମଧ୍ୟରେ ଇଲେକ୍ଟ୍ରୋନିକ୍ସ, ସେମିକଣ୍ଡକ୍ଟର, ପ୍ରତିରକ୍ଷା ଏବଂ ଜାହାଜ ନିର୍ମାଣ କ୍ଷେତ୍ରରେ ସହଯୋଗ ବୃଦ୍ଧି ଲାଗି ସହମତ ହୋଇଥିଲେ। 5 ଦିନିଆ ଆସିଆନ୍ ଭାରତ ଶିଖର ସମ୍ମିଳନୀକୁ ଗତକାଲି ଆଭାସୀ ଜରିଆରେ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏକବିଂଶ ଶତାବ୍ଦୀ ହେଉଛି ଭାରତ ଏବଂ ଆସିଆନ୍ର ଶତାବ୍ଦୀ। ସେ କହିଛନ୍ତି ଭାରତ ଏବଂ ଆସିଆନ୍ ମିଳିତ ଭାବେ ବିଶ୍ୱ ଜନସଂଖ୍ୟାର 1/4 ପ୍ରତିନିଧିତ୍ୱ କରୁଛନ୍ତି। ଭାରତ ଏବଂ ଆସିଆନ୍ କେବଳ ଭୌଗୋଳିକ କ୍ଷେତ୍ରରେ ଅଂଶୀଦାର ନୁହନ୍ତି, ବରଂ ଦୃଢ଼ ଐତିହାସିକ ସମ୍ପର୍କ ଏବଂ ମୂଲ୍ୟବୋଧର ରଜୁରେ ବାନ୍ଧି ହୋଇଛନ୍ତି।
हम 2026 को आसियान इंडिया ईयर ऑफ मैरिटाइम कोऑपरेशन घोषित कर रहे हैं। 21वीं सदी हमारी सदी है, भारत और आसियान की सदी है। मुझे विश्वास है कि आसियान कम्युनिटी विजन 2045 और विकसित भारत 2047 का लक्ष्य पूरी मानवता के लिए एक उज्ज्वल भविष्य का निर्माण करेगा।
ଶ୍ରୀ ମୋଦି କହିଛନ୍ତି ଏହି ଯୁଗ ଅନିଶ୍ଚିତତାର ଯୁଗ ହେଲେ ମଧ୍ୟ ଭାରତ ଆସିଆନ୍ ବ୍ୟାପକ ରଣନୈତିକ ଭାଗିଦାରିତା ସମ୍ପର୍କ ଯୋଗୁଁ ଶିକ୍ଷା, ପର୍ଯ୍ୟଟନ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଏବଂ ସବୁଜ ଶକ୍ତି କ୍ଷେତ୍ରରେ ବିକାଶର ନୂତନ ଦିଗ ଉନ୍ମୁକ୍ତ ହେବାରେ ଲାଗିଛି।
ହମ୍ ଏଜୁକେସନ୍, ଟୁରିଜମ୍, ସାଇନ୍ସ ଆଣ୍ଡ ଟେକ୍ନୋଲୋଜି, ହେଲ୍ଥ, ଗ୍ରୀନ୍ ଏନର୍ଜି, और साइबर सिक्योरिटी में आपसी सहयोग को मजबूती से आगे बढ़ा रहे हैं। अपनी साझा सांस्कृतिक विरासत को संजोने और पीपल टू पीपल संबंधों को मजबूत करने के लिए हम साथ मिलकर काम करते रहेंगे।
ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସିଆନ୍ ଶିଖର ସମ୍ମିଳନୀରେ ଯୋଗଦେବା ନିମନ୍ତେ ମାଲେସିଆରେ ପହଞ୍ଚିଛନ୍ତି। ଏସିଆ ଏବଂ ଅନ୍ୟ ରାଷ୍ଟ୍ରଗୁଡ଼ିକ ସହ ବାଣିଜ୍ୟ ସମ୍ପର୍କକୁ ତ୍ୱରାନ୍ୱିତ କରିବା ଦିଗରେ ପ୍ରମୁଖ ଆଞ୍ଚଳିକ ଅଂଶୀଦାର ଭାବେ ପ୍ରତିଷ୍ଠିତ କରିବା ଲକ୍ଷ୍ୟରେ ଶ୍ରୀ ଟ୍ରମ୍ପ ଏହି ପାଞ୍ଚଦିନିଆ ଅଭିଯାନରେ ଅଂଶଗ୍ରହଣ କରୁଛନ୍ତି। ଦୀର୍ଘ ପାଞ୍ଚ ବର୍ଷର ବ୍ୟବଧାନ ପରେ ଭାରତ ଏବଂ ଚୀନ୍ ମଧ୍ୟରେ ସିଧାସଳଖ ବିମାନ ସେବା ଉଡ଼ାଣ ଆରମ୍ଭ ହୋଇଛି। ଗତକାଲି ରାତି 10:07ରେ କୋଲକାତା ବିମାନ ବନ୍ଦରରୁ ଇଣ୍ଡିଗୋ ବିମାନ ଏୟାରବସ୍ A320 176 ଜଣ ଯାତ୍ରୀଙ୍କୁ ନେଇ ଗୁଆଙ୍ଗଝୋ ବାଇୟୁନ୍ ଆନ୍ତର୍ଜାତିକ ବିମାନ ବନ୍ଦର ଅଭିମୁଖେ ଯାତ୍ରା କରିଥିଲା। ଏହି ବିମାନ ସେବା ବାଣିଜ୍ୟ ପର୍ଯ୍ୟଟନ ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ବୃଦ୍ଧି କରିବ ବୋଲି କୁହାଯାଇଛି। ସୂଚନା ଅନୁଯାୟୀ କୋଲକାତା ଏବଂ ଗୁଆଙ୍ଗଝୋ ମଧ୍ୟରେ ପ୍ରତିଦିନ ବିମାନ ଚଳାଚଳ କରିବ। ସେହିପରି ଆସନ୍ତା ନଭେମ୍ବର 10ରୁ ଦିଲ୍ଲୀ ଏବଂ ଗୁଆଙ୍ଗଝୋ ଓ ନଭେମ୍ବର 9ରୁ ସାଂଘାଇ ଦିଲ୍ଲୀ ମଧ୍ୟରେ ବିମାନ ଚଳାଚଳ କରିବ। ପୂର୍ବରୁ COVID-19 ମହାମାରୀ ଯୋଗୁଁ ଉଭୟ ଦେଶ ମଧ୍ୟରେ ବିମାନ ଉଡ଼ାଣ ସ୍ଥଗିତ ରହିଥିଲା। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଗତକାଲି ସେଚେଲ୍ସର ନୂତନ ରାଷ୍ଟ୍ରପତି ଡକ୍ଟର ପ୍ୟାଟ୍ରିକ୍ ହର୍ମିନିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଛନ୍ତି। ସେଚେଲ୍ସକୁ ଦୁଇଦିନିଆ ଗସ୍ତରେ ଯାଇଥିବା ଶ୍ରୀ ରାଧାକୃଷ୍ଣନ ମରିସସ୍ର ପ୍ରଧାନମନ୍ତ୍ରୀ ଡକ୍ଟର ନବୀନ ଚନ୍ଦ୍ର ରାମଗୁଲାମଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି। ଉଭୟ ନେତା ଦୁଇ ଦେଶ ମଧ୍ୟରେ ସମାନ ଇତିହାସ ଓ ସଂସ୍କୃତି ଉପରେ ଆଲୋଚନା କରିବା ସହ ଭାରତ ମରିସସ୍ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବାର ଉପାୟଗୁଡ଼ିକ ଉପରେ ଆଲୋକପାତ କରିଥିଲେ। ଉପରାଷ୍ଟ୍ରପତି ସେଚେଲ୍ସରେ ଥିବା ଭାରତୀୟ ପ୍ରବାସୀ ସଦସ୍ୟମାନଙ୍କୁ ମଧ୍ୟ ସମ୍ବୋଧିତ କରିଥିଲେ। ସେ ପାରସ୍ପରିକ ଏବଂ ସମଷ୍ଟିଗତ ବିକାଶର ଦୃଷ୍ଟିକୋଣ ବୃଦ୍ଧିରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ହୋଇ ରହିଛି ବୋଲି କହିଥିଲେ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଉପରେ ମଧ୍ୟ ଆଲୋକପାତ କରିଥିଲେ। ଅବୈଧ ଭାବେ ଆମେରିକାରେ ପ୍ରବେଶ କରିଥିବା ଅଭିଯୋଗରେ ହରିୟାଣାର 54 ଜଣ ଯୁବକଙ୍କୁ ଆମେରିକା ଦେଶରୁ ବାହାର କରିଛି। ସେମାନେ ଗତକାଲି ଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିଛନ୍ତି। ସୂଚନା ଅନୁଯାୟୀ ସେହି ଯୁବକମାନଙ୍କ ମଧ୍ୟରୁ 16 ଜଣ କର୍ଣ୍ଣାଲ୍ର ହୋଇଥିବା ବେଳେ 15 ଜଣ କୌଥୁଲୁ ଅଛନ୍ତି। ତଥ୍ୟ ଅନୁଯାୟୀ ନିର୍ବାସିତ ହୋଇଥିବା ଯୁବକମାନଙ୍କ ବୟସ 25ରୁ 40 ବର୍ଷ ମଧ୍ୟରେ ହେବ। ସେମାନଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ ଦାୟର ହୋଇନଥିବାରୁ ପୁଲିସ୍ ପକ୍ଷରୁ ନିର୍ବାସିତ ଯୁବକମାନଙ୍କୁ ସେମାନଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ଚଳିତ ବର୍ଷ ଆରମ୍ଭରେ ଆମେରିକା ପ୍ରଶାସନର ନିଷ୍ପତ୍ତି ପରେ ବେନିୟମ ଭାବେ ଆମେରିକାରେ ବସବାସ କରୁଥିବା ଭାରତୀୟମାନଙ୍କୁ ଦେଶାନ୍ତର କରିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ 22 ତାରିଖରେ GST ସଞ୍ଚୟ ଉତ୍ସବ ଘୋଷଣା କରିବା ପରେ ଦେଶର ପ୍ରତ୍ୟେକଟି କ୍ଷେତ୍ରରେ କାରବାର ବୃଦ୍ଧି ପାଇବା ସହ ଲୋକମାନଙ୍କ କ୍ରୟ କ୍ଷମତା ମଧ୍ୟ ବୃଦ୍ଧି ପାଇଛି। ପରବର୍ତ୍ତୀ ପିଢ଼ିର GST ସଂସ୍କାର ଲାଗୁ ହେବା ଫଳରେ ଦେଶର ନାଗରିକମାନେ ଦୈନନ୍ଦିନ ଆବଶ୍ୟକତାଠାରୁ ଆରମ୍ଭ କରି ସମସ୍ତ ସାମଗ୍ରୀ ଓ ସେବା ଉପରେ ଲାଭ ପାଇବା ଆରମ୍ଭ କରିଛନ୍ତି। ପରବର୍ତ୍ତୀ ପିଢ଼ିର GST ସଂସ୍କାର ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଉପରେ ଟିକସ ହାର ହ୍ରାସ କରିବା ଫଳରେ ସାଧାରଣ ଲୋକେ ପିଜା, ରୁଟି ଏବଂ ଚପାତି ଭଳି ଖାଦ୍ୟ ସାମଗ୍ରୀଗୁଡ଼ିକୁ ବିନା GST କ୍ରୟ କରିପାରୁଛନ୍ତି। ପୂର୍ବରୁ ଏହିସବୁ ସାମଗ୍ରୀ ଉପରେ 18% ଟିକସ ଲାଗୁ ହୋଇଥିଲା। ଏ ସମ୍ପର୍କରେ ଉତ୍ତର ବେଙ୍ଗଲ ଜୋନାଲ କାଉନ୍ସିଲ ଅନ୍ତର୍ଗତ ଭାରତୀୟ ଶିଳ୍ପ ମହାସଂଘର ଉପାଧ୍ୟକ୍ଷ ସତୀଶ ମିତ୍ରିକା କହିଛନ୍ତି,
ଅଭି ଯୋ GST କି କଟୌତି ହୁଇ ହେ ଉସେ ଚାଏ ଇଣ୍ଡଷ୍ଟ୍ରି କୋ କାଫି ଫାଇଦା ହୋ ଜିସେ ଭାଲ୍ୟୁ ଆଡେଡ୍ ପ୍ରଡକ୍ଟ ମେ GST କା ସ୍ଲାବ କମ୍ ହୁଆ ହେ ଆଜ ମ୍ୟାକ୍ସିମମ୍ ଚାଏ ପ୍ୟାକେଟ୍ କେ ରୂପ ମେ ବିକ ରହି ହେ ତୋ ୟେ ଫାଇଦା ବହୁତ ବଡ଼ା ଫାଇଦା ହେ ଔର ଇସକା ଫାଇଦା କନ୍ଜ୍ୟୁମର କୋ ଅଲ୍ଟିମେଟଲି ମିଲେଗା ଇସସେ ଚାଏ ଥୋଡି ସି ସସ୍ତି ହୋଗି ଔର ହମ ଲୋଗ ଏକ୍ସପୋର୍ଟ ପର ଧ୍ୟାନ ଦେ ପାଏଙ୍ଗେ।
ମଣିପୁରରେ ସୁରକ୍ଷା ବାହିନୀ ଜଣେ ମହିଳା କ୍ୟାଡର ସମେତ ବିଭିନ୍ନ ପ୍ରତିବନ୍ଧିତ ସଂଗଠନର 6 ଜଣ ଉଗ୍ରବାଦୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ବହୁମାତ୍ରାରେ ଅସ୍ତ୍ରଶସ୍ତ ଓ ଗୁଳିଗୁଳା ଜବତ କରାଯାଇଛି। ଜଣେ ପୁଲିସ୍ ଅଧିକାରୀ କହିଛନ୍ତି, କାଙ୍ଗେଲପାକ୍ କମ୍ୟୁନିଷ୍ଟ ପାର୍ଟି, ପିପୁଲ୍ସ ରିଭଲ୍ୟୁସନାରୀ ପାର୍ଟି ଅଫ୍ କାଙ୍ଗେଲେଇପାକ୍ ଏବଂ ପିପୁଲ୍ସ ଲିବରେସନ୍ ଆର୍ମି ସହ ଜଡ଼ିତ ଉଗ୍ରବାଦୀମାନଙ୍କୁ ଗିରଫ କରାଯାଇଛି। ICC ମହିଳା ଦିନିକିଆ ବିଶ୍ୱକପ୍ର ଶେଷ ଲିଗ୍ ମ୍ୟାଚ୍ରେ ଗତକାଲି ଭାରତ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଛି। ଏହି ବିଶ୍ୱକପ୍ରେ ଆସନ୍ତା 29 ତାରିଖରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ସେମିଫାଇନାଲ୍ ଏବଂ 30 ତାରିଖରେ ଅଷ୍ଟ୍ରେଲିଆ ଭାରତ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣିଥରେ। ମୁମ୍ବାଇରେ ଆଜି ଆରମ୍ଭ ହେବାକୁ ଥିବା ଭାରତ ସାମୁଦ୍ରିକ ସପ୍ତାହ 2025 ସମ୍ମିଳନୀକୁ ଉଦ୍ଘାଟନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ମାଲେସିଆର କୁଆଲାଲମ୍ପୁରଠାରେ ଅନୁଷ୍ଠିତ ହେବାକୁ ଥିବା 20ତମ ପୂର୍ବ ଏସୀୟ ସମ୍ମିଳନୀରେ ଭାରତର ପ୍ରତିନିଧିତ୍ୱ କରିବେ ବୈଦେଶିକ ମନ୍ତ୍ରୀ। 5 ବର୍ଷର ବ୍ୟବଧାନ ପରେ ଭାରତ ଚୀନ୍ ମଧ୍ୟରେ ଆରମ୍ଭ ହେଲା ସିଧାସଳଖ ବିମାନ ସେବା। ବେନିୟମ ଭାବେ ପ୍ରବେଶ ଅଭିଯୋଗରେ ହରିୟାଣାର 54 ଜଣ ଯୁବକଙ୍କୁ ଭାରତକୁ ପଠାଇଲା ଆମେରିକା। ଏବଂ ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ରେ ଭାରତ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ଶେଷ ଲେଗ୍ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ୍। ସମ୍ବାଦ ଶେଷ ହେଲା।